ओम शांति। 26 फेब्रुआरी 2026 मसीहार मधुर महावाक्य। मिठे बच्चे, एकमात्र सुखदाता बाबांको मने पकाओ। एही स्वल्प समय मध्यरे जुगबल जमा कर, तेबे शेष समय रे बहुत काम रे आसिबो। प्रश्न, बेहद्र बैरागी संतान माने तुमरो क्यों स्मृति रही सर्वदा रहिबा उचित? उत्तर, एहा आमरो किछि अर्थात पतित शरीर अटे, यहा को छाड़ी घर को फेरबा को हेबो। एही स्मृति सदा सर्वदा रहिबा उचित। केवल बाबा एवं तांकर संपत्ति ही मने रहो, अन्य कौनसी कथा मने न पड़ो। यहा ही हेउछि बेहद्र वैराग्य। कर्म करी मध्य जुगरे रहिबार एभली पुरुषार्थ करिबा को हेबो, जहा द्वारा पापर बोझ मुंड उपर ओल्हाई जीव, आत्मा तम प्रधान रो तत्व प्रधान होई जीव। ओम शांति। बाबा पिला मानंको प्रतिदिन बहुत सहज सहज कथा बुझाउछंती, एहा हेउछि ईश्वरीय पाठशाला। निश्चित भावरे गीतारे मध्य भगवान वाच कहुछि, समस्तंकर भगवान पिता जणे ही अटंती। समस्ते तो भगवान होई पारिबे नाही, हाँ समस्ते जणे पितांकर संतान होई पारिबे। एक कथा निश्चय बुद्धिरे आसीबा दरकार जे बाबा ही स्वर्ग नुआ दुनियार स्थापनाकारी अटंती। से बाबांक ठारो आमको स्वर्गर संपत्ति निश्चित मिलिथिबो। भारत रे ही शिवजयंतीर गायन रहिछि, किंतु शिवजयंती किपरि हेउछि एक कथा तो बाबा ही आसी बुझाउछंती। बाबा आसी थांती कल्पर संगम जुगरे, पिलामानंको पुनर्बार पतितरु पवित्र करिबा पई अर्थात संपत्ति देबा पई। एही समय रे समस्तंको रावणर अभिशाप मिलिछि, सेथि पई समस्ते दुखी अटंती। एबे कलिजुगी पुरुणा दुनिया रहिछि, एक कथा सर्वदा मने रखजे, आमे ब्रह्मा मुखवंशावली ब्राह्मण अटु। जे भी निज को ब्रह्मा कुमार कुमारी भावुछंती, से माने निश्चित एही कथा बुझिबा दरकार जे कल्प कल्प आमे ब्रह्मांक द्वारा बाबांक ठारो संपत्ति नेउ। एते संतान तो आउ कहार होई पारिबे नाही, सिए हेले समस्तंकर पिता, ब्रह्मा मध्य तांकर संतान। समस्त संतान मानंकु संपत्ति सही पितांक ठारो ही मिलुछि, तांक ठारो सत्यजुगर राजधानी संपत्ति रूपरे मिलुछि। सही अविनाशी पिता जेहेतु स्वर्गर रचयिता अटंती, तेणु आमको निश्चित भावरे स्वर्गर राज्य पद मिलिबा दरकार। किंतु एक कथा समस्ते भूली जाइछंती, आमको स्वर्गर राज्य भाग्य मिलिथिला, किंतु निराकार बाबा राज्य भाग्य देबे किपरि? निश्चित ब्रह्मांक द्वारा ही देबे। भारत रे एहांकर राज्य थिला, एबे कल्पर संगम जुग अटे। संगम जुगरे ब्रह्मा अछंती, तेणु निज को ब्रह्मा कुमार कुमारी बोली कहुछु। एठारे अंधश्रद्धार कौनसी कथा नाही, समस्ते ब्रह्मांकर पुष्य संतान अटु। आमे ब्रह्मा कुमार कुमारी अटु, ब्रह्मा शिव बाबांकर संतान अटंती। आमको शिव बाबांक ठारो पुनर्बार स्वर्गर बादशाही मिलुछि, पूर्वरु मध्य एही संपत्ति मिलिथिला। ଯାହା 5000 ବର୍ଷ ହୋଇଗଲାଣି ଆମେ ଦେବୀ ଦେବତା ଧର୍ମର ଥିଲୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସୃଷ୍ଟି ବୃଦ୍ଧି ହୋଇ ଚାଲିଥାଏ ଯେପରି ଯୀଶୁ ଖ୍ରୀଷ୍ଟ ଆସିଥିଲେ ତେଣୁ ଖ୍ରୀଷ୍ଟିଆନ ଧର୍ମ ଆଜି ପର୍ଯ୍ୟନ୍ତ ଅଛି ବୃଦ୍ଧି ହୋଇ ଚାଲିଛି ସେମାନେ ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କ ଦ୍ଵାରା ଆମେ ଖ୍ରୀଷ୍ଟିଆନ ହୋଇଛୁ ଆଜିଠାରୁ 2000 ବର୍ଷ ପୂର୍ବରୁ ଖ୍ରୀଷ୍ଟ ଆସିଥିଲେ ଏବେ ବି ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି ପ୍ରଥମେ ପ୍ରଥମେ ଶତ୍ରୁପ୍ରଧାନ ପୁଣି ରଜୁ ତମୁରେ ଆସିବାର ଅଛି ତୁମେମାନେ ସତ୍ୟଯୁଗରେ ଶତ୍ରୁପ୍ରଧାନ ଥିଲ ପୁଣି ରଜୁ ତମୁରେ ଆସିଛ ତମ ପ୍ରଧାନ ସୃଷ୍ଟିରୁ ପୁଣି ଶତ୍ରୁପ୍ରଧାନ ନିଶ୍ଚିତ ହୋଇଥାଏ ନୂଆ ଦୁନିଆରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ମୁଖ୍ୟ ଧର୍ମ ହେଲା 4 ତୁମର ଧର୍ମ ଅଧାକଳ୍ପ ପର୍ଯ୍ୟନ୍ତ ରହିଥାଏ ଏଠାରେ ମଧ୍ୟ ତୁମେ ସେହି ଧର୍ମର ଅଟ କିନ୍ତୁ ବିକାରୀ ହେବା କାରଣରୁ ତୁମେ ନିଜକୁ ଦେବୀ ଦେବତା କହିପାରୁ ନାହଁ ତୁମେମାନେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ କିନ୍ତୁ ବାମ ମାର୍ଗରେ ଯିବା କାରଣରୁ ତୁମେ ପତିତ ହୋଇଯାଇଛ ସେଥିପାଇଁ ନିଜକୁ ହିନ୍ଦୁ କହିଦେଉଛ ଏବେ ତୁମେ ବ୍ରାହ୍ମଣ ହୋଇଛ ସର୍ବୋଚ୍ଚ ହେଲେ ଶିବ ବାବା ତାଙ୍କ ତଳକୁ ତୁମେ ବ୍ରାହ୍ମଣମାନେ ରହିଛ ତୁମେ ବ୍ରାହ୍ମଣମାନେ ହେଉଛ ସର୍ବୋଚ୍ଚ ବର୍ଣ୍ଣର ବ୍ରହ୍ମାଙ୍କର ସନ୍ତାନ ହୋଇଛ କିନ୍ତୁ ସମ୍ପତ୍ତି ବ୍ରହ୍ମାଙ୍କ ଠାରୁ ମିଳୁନାହିଁ ଶିବ ବାବା ବ୍ରହ୍ମାଙ୍କ ଦ୍ଵାରା ସ୍ୱର୍ଗର ସ୍ଥାପନା କରୁଛନ୍ତି ତୁମର ଆତ୍ମା ଏବେ ବାବାଙ୍କୁ ଜାଣିଯାଇଛି ବାବା କହୁଛନ୍ତି ଯେ ମୋ ଦ୍ଵାରା ମୋତେ ଜାଣିଗଲେ ସାରା ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତର୍ଜ୍ଞାନ ବୁଝିଯିବେ ଏହି ଜ୍ଞାନ ମୋ ନିକଟରେ ହିଁ ଅଛି ମୁଁ ଜ୍ଞାନର ସାଗର ଆନନ୍ଦର ସାଗର ପବିତ୍ରତାର ସାଗର ଅଟେ 21 ଜନ୍ମ ତୁମେ ପବିତ୍ର ହେଉଛ ପୁଣି ବିଷ ସାଗରରେ ପଡ଼ିଯାଉଛ ଏବେ ଜ୍ଞାନ ସାଗର ବାବା ତୁମକୁ ପତିତରୁ ପବିତ୍ର କରୁଛନ୍ତି ଗଙ୍ଗାର ପାଣି କେବେ କାହାକୁ ପବିତ୍ର କରିପାରିବ ନାହିଁ ସେଥିରେ ସ୍ନାନ କରିବାକୁ ଯାଉଛନ୍ତି କିନ୍ତୁ ଗଙ୍ଗା ପତିତ ପାବନୀ ନୁହେଁ ଏହିସବୁ ନଦୀଗୁଡ଼ିକ ତ ସତ୍ୟଯୁଗରେ ମଧ୍ୟ ରହିବେ ଏବଂ କଳିଯୁଗରେ ମଧ୍ୟ ଅଛନ୍ତି ପାଣିରେ କୌଣସି ଫରକ ନାହିଁ କହୁଛନ୍ତି ମଧ୍ୟ ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ରାମ ଅଟନ୍ତି ସେ ହିଁ ଜ୍ଞାନର ସାଗର ପତିତ ପାବନ ଅଟନ୍ତି ବାବା ଆସି ଜ୍ଞାନ ବୁଝାଉଛନ୍ତି ଯାହାଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ ସତ୍ୟଯୁଗ ତ୍ରେତା ଯୁଗରେ ଭକ୍ତି କିମ୍ବା ଶାସ୍ତ୍ର ଆଦି କିଛି ନଥାଏ ତୁମେମାନେ ବାବାଙ୍କ ଠାରୁ ସଦା ସୁଖୀ ରହିବାର ସମ୍ପତ୍ତି ନେଉଛ ଏମିତି ନୁହେଁ ଯେ ସେଠାରେ ତୁମକୁ ଗଙ୍ଗା ସ୍ନାନ କରିବାକୁ ହେବ ବା କୌଣସି ତୀର୍ଥ ଆଦିକୁ ଯାତ୍ରା କରିବାକୁ ହେବ ଏହା ହେଲା ତୁମର ଆତ୍ମିକ ଯାତ୍ରା ଯାହାକି କୌଣସି ମନୁଷ୍ୟ ଶିଖାଇ ପାରିବ ନାହିଁ ଶିବ ବାବା ହେଲେ ସମସ୍ତ ଆତ୍ମାଙ୍କର ପିତା ଶରୀରଧାରୀ ପିତା ତ ଅନେକ ଅଛନ୍ତି ଆତ୍ମିକ ପିତା ଜଣେ ଅଟନ୍ତି ଏହି କଥାକୁ ଭଲ ଭାବରେ ମନେ ରଖ ବାବା ମଧ୍ୟ ପଚାରୁଛନ୍ତି ଯେ ତୁମର କେତେ ଜଣ ପିତା ଅଛନ୍ତି ସେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ଯେ ବାବା ଏପରି କଣ ପଚାରୁଛନ୍ତି ପିତା ତ ସମସ୍ତଙ୍କର ଜଣେ ହିଁ ଥାନ୍ତି 2-3 ଜଣ ପିତା କିପରି ହେବେ ବାବା ବୁଝାଉଛନ୍ତି ଯେ ସେହି ପରମାତ୍ମାଙ୍କୁ ତୁମେ ଦୁଃଖରେ ମନେ ପକାଉଛ ଦୁଃଖ ବେଳେ କହୁଛ ହେ ପରମ ପିତା ମତେ ଦୁଃଖରୁ ମୁକ୍ତ କର ତେଣୁ 2 ପିତା ହେଲେ ନା ଜଣେ ଲୌକିକ ପିତା ଅନ୍ୟ ଜଣେ ହେଲେ ପାରଲୌକିକ ପିତା ଯାହାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି ଯେ ତୁମ ମାତ ପିତା ହମ୍ ବାଲକ ତେରେ ତୁମାରି କୃପା ସେ ସୁଖ ଘନରେ ତୁମେ ମାତ ପିତା, ଆମେ ତୁମର ବାଳକ, ତୁମରି କୃପାରୁ ସୁଖ ଅପାର। ଲୌକିକ ମା ବାପାଙ୍କ ଠାରୁ ଅସରନ୍ତି ସୁଖ ମିଳିନଥାଏ। ଯେତେବେଳେ ଦୁଃଖ ପଡିଥାଏ ତେବେ ସେହି ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି। ଏହି ବାବା ହିଁ ଏହିଭଳି ପ୍ରଶ୍ନ ପଚାରିଥାନ୍ତି, ଆଉ କେହି ତ ଏଭଳି ପ୍ରଶ୍ନ ପଚାରି ପାରିବେ ନାହିଁ। ଭକ୍ତି ମାର୍ଗରେ ତୁମେ କହୁଥିଲ, ବାବା ଯେତେବେଳେ ଆପଣ ଆସିବେ ସେତେବେଳେ ଆପଣଙ୍କ ବ୍ୟତୀତ ଆଉ କାହାଠାରୁ କିଛି ଶୁଣିବି ନାହିଁ, ଆଉ ସମସ୍ତେ ତ ଦୁଃଖ ଦେଉଛନ୍ତି, ଆପଣ ହିଁ ସୁଖଦାତା ଅଟନ୍ତି। ତେଣୁ ବାବା ଆସି ମନେ ପକାଇ ଦେଉଛନ୍ତି ଯେ ତୁମେ କଣ କଣ ସବୁ କହିଥିଲ। ତୁମେ ଜାଣିଛ ଯେ ତୁମେମାନେ ହିଁ ବ୍ରହ୍ମା କୁମାର କୁମାରୀ ବୁଲାଉଛ। ମନୁଷ୍ୟଙ୍କର ବୁଦ୍ଧି ଏଭଳି ପଥର ସଦୃଶ ଅଟେ, ଯାହାକି ଏକଥା ମଧ୍ୟ ବୁଝିପାରୁନାହାନ୍ତି ଯେ ବିକେ ଅର୍ଥାତ ବ୍ରହ୍ମା କୁମାର କୁମାରୀ କାହିଁକି କୁହାଯାଉଛି। ମମା ବାବା ଇଏ କୌଣସି ସାଧୁ ସନ୍ତ ତ ନୁହନ୍ତି, ସାଧୁ ଅଥବା ସନ୍ନ୍ୟାସୀଙ୍କୁ ଗୁରୁ କୁହାଯିବ, କିନ୍ତୁ ମାତା ପିତା ତ କୁହାଯିବ ନାହିଁ। ଏହି ପିତା ତ ଆସି ଦୈବୀ ଧର୍ମର ରାଜ୍ୟ ସ୍ଥାପନା କରୁଛନ୍ତି, ଯେଉଁଠି ଏହି ଲକ୍ଷ୍ମୀ ନାରାୟଣ ରାଜାରାଣୀ ହୋଇ ରାଜ୍ୟ କରୁଥିଲେ। ପ୍ରଥମେ ପବିତ୍ର ଥିଲେ, ତାପରେ ଅପବିତ୍ର ହୋଇଯାଇଛନ୍ତି। ଯେଉଁମାନେ ପୂଜ୍ୟ ଥିଲେ ସେମାନେ ହିଁ ପୁଣି 84 ଜନ୍ମ ନେଉଛନ୍ତି। ପ୍ରଥମେ ବେହଦ ବାବାଙ୍କ ଠାରୁ 21 ଜନ୍ମ ପାଇଁ ସୁଖର ସମ୍ପତ୍ତି ମିଳିଥାଏ। କୁହାଯାଏ କୁମାରୀ ସିଏ ଯେ 21 କୁଳର ଉଦ୍ଧାର କରେ। ଏହା ତୁମମାନଙ୍କର ଗାୟନ ଅଟେ, ତୁମେ କୁମାରୀ ଅଟ, ଗୃହସ୍ଥୀ ନୁହେଁ। ଯଦିଓ ବୟସ୍କ ଅଟ, ତଥାପି ମରଜିବା ଜନ୍ମ ନେଇ ସମସ୍ତେ ବାବାଙ୍କର କୁମାର କୁମାରୀ ହୋଇଛ। ପ୍ରଜାପିତା ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି ଏବଂ ଆହୁରି ବୃଦ୍ଧି ହୋଇ ଚାଲିବେ, ତାପରେ ଏମାନେ ସମସ୍ତେ ଦେବତା ହେବେ। ଏହା ଶିବ ବାବାଙ୍କର ଯଜ୍ଞ ଅଟେ, ଏହାକୁ କୁହାଯାଉଛି ରାଜସ୍ୱ ଯଜ୍ଞ, ସ୍ୱରାଜ୍ୟ ପାଇବାର ଯଜ୍ଞ। ଆତ୍ମାମାନଙ୍କୁ ବାବାଙ୍କ ଠାରୁ ସ୍ୱର୍ଗରେ ରାଜତ୍ୱ କରିବାର ସମ୍ପତ୍ତି ମିଳୁଛି। ଏ ରାଜସ୍ୱ ଅଶ୍ୱମେଧ ଜ୍ଞାନ ଯଜ୍ଞରେ କଣ କରିବାକୁ ହେବ? ଶରୀର ସହିତ ଯାହା କିଛି ଅଛି ସେ ସବୁକୁ ସମର୍ପଣ କରିବାକୁ ହେବ, ଅର୍ଥାତ ସ୍ୱାହା କରିବାକୁ ହେବ। ଏହି ଯଜ୍ଞରୁ ତୁମେମାନେ ପୁନର୍ବାର ନିଜର ରାଜ୍ୟ ପ୍ରାପ୍ତି କରିବ। ବାବା ମନେ ପକାଇ ଦେଉଛନ୍ତି ଯେ ଭକ୍ତି ମାର୍ଗରେ ତୁମେ ଗାୟନ କରୁଥିଲ। ହେ ବାବା, ଆପଣ ଯେତେବେଳେ ଆସିବେ ସେତେବେଳେ ମୁଁ ତୁମ ନିକଟରେ ନିଜକୁ ସମର୍ପଣ କରିଦେବି, ବାବା ବା ଉତ୍ସର୍ଗ କରିଦେବି। ବର୍ତ୍ତମାନ ତୁମେ ସମସ୍ତେ ନିଜକୁ ବ୍ରହ୍ମା କୁମାର କୁମାରୀ ତ ଭାବୁଛ, ଘର ଗୃହସ୍ଥରେ ରହି ମଧ୍ୟ ପଦ୍ମ ଫୁଲ ଭଳି ପବିତ୍ର ରହିବାକୁ ହେବ। ସଦା ସର୍ବଦା ନିଜକୁ ଆତ୍ମା ମନେ କର। ଆମେ ବାବାଙ୍କର ସନ୍ତାନ, ତୁମେ ଆତ୍ମା ମାନେ ପ୍ରେମିକା ଅଟ। ବାବା କହୁଛନ୍ତି, ମୁଁ ହିଁ ଏକମାତ୍ର ପ୍ରେମିକ ଅଟେ, ତୁମେମାନେ ମୋତେ ଡାକି ଆସିଛ, ଯାହାଙ୍କୁ ପରମ ପିତା ପରମାତ୍ମା କୁହାଯାଉଛି, ଯିଏକି ନିରାକାର ଅଟନ୍ତି। ତୁମେମାନେ ତାଙ୍କର ଅଧା କଳ୍ପର ପ୍ରେମିକା ଅଟ। ଆତ୍ମା ମଧ୍ୟ ନିରାକାର ଅଟେ, ଯିଏକି ଏହି ଶରୀର ଦ୍ୱାରା ଅଭିନୟ କରୁଛି। ଭକ୍ତି ମାର୍ଗରେ ମଧ୍ୟ ତୁମକୁ ଅଭିନୟ କରିବାର ଅଛି। ଭକ୍ତିକୁ ହିଁ ରାତ୍ରି କୁହାଯାଏ। ରାତ୍ରି ଅନ୍ଧକାର ମଧ୍ୟରେ ମନୁଷ୍ୟ ଧକ୍କା ଖାଇଥାନ୍ତି। ଦ୍ୱାପର ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତୁମେମାନେ ଧକ୍କା ଖାଇ ଆସିଛ। ବର୍ତ୍ତମାନ ସମୟରେ ତୁମେମାନେ ମହାଦୁଃଖୀ ହୋଇଯାଇଛ। ଏବେ ପୁରୁଣା ଦୁନିଆର ଶେଷ ସମୟ ଅଟେ। ଏହି ଟଙ୍କା ପଇସା ଆଦି ସବୁକିଛି ମାଟିରେ ମିଶିଯିବ। ଯଦିଓ କେହି କୋଟିପତି ଅଟନ୍ତି, ରାଜା ଅଟନ୍ତି, କିନ୍ତୁ ତାଙ୍କର ସନ୍ତାନ ଜନ୍ମ ହେବା ମାତ୍ରକେ ଭାବିବେ ଯେ ଏହି ଧନ ମୋର ସନ୍ତାନ ପାଇଁ ଅଟେ, ମୋର ପୁଅ ନାତିମାନେ ଭୋଗ କରିବେ। ବାବା କହୁଛନ୍ତି, କେହି କିଛି ବି ଭୋଗ କରିପାରିବେ ନାହିଁ, କାରଣ ଏହି ଦୁନିଆ ହିଁ ବିନାଶ ହେବାକୁ ଯାଉଛି। ବାକି ଆଉ ଅଳ୍ପ ସମୟ ରହିଛି, ବହୁତ ପ୍ରକାର ବିଘ୍ନ ଆସିବ, ନିଜ ନିଜ ମଧ୍ୟରେ ଲଢେଇ କରିବେ, ଶେଷ ସମୟରେ ଏଭଳି ଲଢେଇ ଲଢିବେ ଯାହାଦ୍ୱାରା ରକ୍ତର ନଦୀ ବହିବ। ତୁମର ତ କାହା ସହିତ ଲଢେଇ ଝଗଡ଼ା କରିବାର ନାହିଁ, ତୁମେମାନେ ଯୁଗଯୁକ୍ତ ହୋଇ ରହୁଛ। ତୁମେ ଯଦି ଯୁଗଯୁକ୍ତ ଅବସ୍ଥାରେ ଥିବ ଆଉ କେହି ତୁମ ସମ୍ମୁଖକୁ ଖରାପ ଉଦ୍ଦେଶ୍ୟ ନେଇ ଆସିବ, ତେବେ ତାକୁ ଭୟଙ୍କର ରୂପର ସାକ୍ଷାତକାର ହେବ, ଯାହାଦ୍ୱାରା ସିଏ ତୁରନ୍ତ ପଳାଇଯିବ। ତୁମେ ଶିବ ବାବାଙ୍କ ସହ ଯୁଗଯୁକ୍ତ ହେବା ଦ୍ୱାରା ସେ ଚାଲିଯିବ। ଯେଉଁମାନେ ମଜବୁତ ସନ୍ତାନ ଅଟନ୍ତି ସେମାନେ ଏହି ପୁରୁଷାର୍ଥରେ ସର୍ବଦା ରହୁଛନ୍ତି ଯେ ମୋର ତ କେବଳ ଏକମାତ୍ର ଶିବ ବାବା, ଅନ୍ୟ କେହି ନାହାନ୍ତି। ସେ ବାବା ବୁଝାଉଛନ୍ତି ଯେ ହାତେ କାମ ହୃଦେ ରାମ, ପିଲାମାନଙ୍କୁ ନିଜର ଘର ଗୃହସ୍ଥ ଆଦି ସମ୍ଭାଳିବାକୁ ହେବ, କିନ୍ତୁ ତୁମେ ଆତ୍ମା ମାନେ ଯଦି ଗୃହସ୍ଥ ବ୍ୟବହାର ରହି ମଧ୍ୟ ବାବାଙ୍କୁ ମନେ ପକାଇବ, ତେବେ ପାପର ବୋଝରୁ ମୁକ୍ତ ହୋଇଯିବ। କେବଳ ମତେ ମନେ ପକାଅ, ତେବେ ତୁମେ ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ ତାପରେ ତୁମେ ସମସ୍ତେ ଏହି ଶରୀରକୁ ତ୍ୟାଗ କରି ଚାଲିଯିବ। ବାବା ସମସ୍ତ ଆତ୍ମାଙ୍କୁ ମଶା ସଦୃଶ ସାଥିରେ ନେଇଯିବେ, ବାକି ସାରା ଦୁନିଆର ଆତ୍ମାକୁ ଦଣ୍ଡ ଭୋଗ କରିବାକୁ ହେବ। କେବଳ ଭାରତରେ ହିଁ ଅଳ୍ପ ମନୁଷ୍ୟ ରହିବେ, ସେଥିପାଇଁ ଏହି ମହାଭାରତ ଲଢେଇ ଲାଗିବାକୁ ଯାଉଛି। ଏଠାରେ ତ ପିଲାମାନଙ୍କର ବହୁତ ବୃଦ୍ଧି ହେବ, ପ୍ରଦର୍ଶନୀ ପ୍ରୋଜେକ୍ଟର ଇତ୍ୟାଦି ଦ୍ୱାରା କେତେ ମନୁଷ୍ୟ ଶୁଣୁଛନ୍ତି, ସେମାନେ ସମସ୍ତେ ପ୍ରଜା ହୋଇ ଆସିବେ। ରାଜା ତ ଜଣେ ହେବେ, ବାକି ସମସ୍ତେ ପ୍ରଜା ହେବେ। ମନ୍ତ୍ରୀ ଯଦି ମଧ୍ୟ ପ୍ରଜାଙ୍କ ତାଲିକାରେ ଆସିଯାଉଛି, ପ୍ରଜା ତ ଢେର ଥାନ୍ତି। ଗୋଟିଏ ରାଜାର ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଜା ଥାନ୍ତି। ତେବେ ରାଜା ରାଣୀ ହେବା ପାଇଁ ମେହନତ କରିବାକୁ ହେବ ନା? ବାବା କହୁଛନ୍ତି, ସବୁ କିଛି କରି ନିରନ୍ତର ମତେ ମନେ ପକାଅ। ଯେପରି ପ୍ରେମିକା ପ୍ରେମିକ ଥାନ୍ତି, ସେମାନଙ୍କର ଶାରୀରିକ ପ୍ରେମ ରହିଥାଏ, ତୁମେ ପିଲାମାନେ ବର୍ତ୍ତମାନ ସମୟରେ ପରମାତ୍ମାଙ୍କର ପ୍ରେମିକା ଅଟ। ତୁମର ପ୍ରେମିକ ଆସିଯାଇଛନ୍ତି, ତୁମକୁ ପାଠ ପଢାଉଛନ୍ତି, ପାଠ ପଢି ପଢି ତୁମେ ଦେବତା ହୋଇଯିବ। ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ସର୍ବଦା ନିରୋଗୀ ମଧ୍ୟ ହୋଇଯିବ। ପୁଣି 84 ଜନ୍ମର ଚକ୍ରକୁ ମଧ୍ୟ ମନେ ରଖିବାକୁ ହେବ। ସତ୍ୟଯୁଗରେ ଏତେ ଜନ୍ମ, ତ୍ରେତାରେ ଏତେ ଜନ୍ମ, ଆମେ ଦେବୀ ଦେବତା ଧର୍ମର ଆତ୍ମା ହିଁ ସମ୍ପୂର୍ଣ୍ଣ 84 ଜନ୍ମର ଚକ୍ର ଲଗାଇଛୁ। ଆଗକୁ ଗଲେ ତୁମମାନଙ୍କର ସଂଖ୍ୟା ବହୁତ ବୃଦ୍ଧି ହୋଇଯିବ, ତୁମର ସେବା କେନ୍ଦ୍ର ହଜାର ହଜାର ସଂଖ୍ୟାରେ ହୋଇଯିବ। ତୁମେ ଗଳି ଗଳିରେ ବୁଝାଇ ଚାଲିବ ଯେ ଶିବ ବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତି ସ୍ୱର୍ଗ ଦୁନିଆକୁ ମନେ ପକାଅ। ଏବେ ଚାଲ ଘରକୁ ଯିବା, ଏହା ତ ଛି ଛି ଶରୀର ଅଟେ। ଏହିଭଳି ଚିନ୍ତା କରିବା ହିଁ ବେହଦର ବୈରାଗ୍ୟ। ସନ୍ନ୍ୟାସୀ ମାନେ ତ କେବଳ ନିଜର ଘରଦ୍ୱାର ତ୍ୟାଗ କରିଥାନ୍ତି, ସେମାନେ ହେଲେ ହଠଯୋଗୀ, ସେମାନେ ରାଜଯୋଗ ଶିଖାଇ ପାରିବେ ନାହିଁ। କହୁଛନ୍ତି ଏହି ଭକ୍ତି ମଧ୍ୟ ଅନାଦି ଅଟେ। ବାବା କହୁଛନ୍ତି ଏହି ଭକ୍ତି ତ ଦ୍ୱାପର ଯୁଗରୁ ଆରମ୍ଭ ହୋଇଛି, 84 ପିଢି ଅର୍ଥାତ ସିଢିରେ ତଳକୁ ଓହ୍ଲାଇ ଏବେ ତୁମେ ତମ ପ୍ରଧାନ ହୋଇଯାଇଛ। ତୁମେମାନେ ହିଁ ଦେବୀ ଦେବତା ଥିଲ, ଖ୍ରୀଷ୍ଟିଆନ ମାନେ କହିବେ ଆମେ ହିଁ ଖ୍ରୀଷ୍ଟିଆନ ଥିଲୁ। ତୁମେ ଜାଣିଛ ଆମେ ସତ୍ୟ ଯୁଗରେ ଥିଲେ, ବାବା ଦେବୀ ଦେବତା ଧର୍ମ ସ୍ଥାପନ କରିଥିଲେ, ସେଠାରେ ଯିଏ ଲକ୍ଷ୍ମୀନାରାୟଣ ଥିଲେ ସେମାନେ ଏବେ ବ୍ରାହ୍ମଣ ହୋଇଛନ୍ତି। ସତ୍ୟଯୁଗରେ ଶାସନ ଦାୟିତ୍ୱରେ ଜଣେ ରାଜାରାଣୀ ଥିଲେ, ଗୋଟିଏ ଭାଷା ଥିଲା, ଏହାର ମଧ୍ୟ ପିଲାମାନେ ସାକ୍ଷାତକାର କରିଛନ୍ତି। ତୁମେ ସମସ୍ତେ ହେଲ ଆଦି ସନାତନ ଧର୍ମର, ତୁମେ ହିଁ 84 ଜନ୍ମ ନେଉଛ। ଦୁନିଆର ମନୁଷ୍ୟ ଯାହା କହୁଛନ୍ତି ଯେ ଆତ୍ମା ନିର୍ଲେପ ଅଟେ ବା ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ତାହା ଭୁଲ କଥା। ସମସ୍ତଙ୍କ ମଧ୍ୟରେ ଆତ୍ମା ଅଛି। ପୁଣି କିପରି କହୁଛ ଆମ ଭିତରେ ପରମାତ୍ମା ଅଛନ୍ତି? ତେବେ ତ ସମସ୍ତେ ପିତା ହୋଇଗଲେ, ଏତେ ତମ ପ୍ରଧାନ ହୋଇଯାଇଛି। ଆଗରୁ ଯାହା କିଛି ଶୁଣୁଥିଲେ ତାକୁ ମାନି ଯାଉଥିଲେ, ଏବେ ବାବା ଆସି ସତ୍ୟ କଥା ଶୁଣାଉଛନ୍ତି, ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହା ଦ୍ଵାରା ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଯାଉଛ। ଅମର କଥା ମଧ୍ୟ ଏହା ହିଁ ଅଟେ, ବାକି ସୂକ୍ଷ୍ମ ବତନରେ କୌଣସି କଥା ବା କାହାଣୀ ଆଦି ନାହିଁ। ଏସବୁ ଭକ୍ତି ମାର୍ଗ ରୂପୀ ବୃକ୍ଷର ଚାରା ଅଟେ। ତୁମେମାନେ ଅମର କଥା ଶୁଣୁଛ, ଅମର ବା ଅମର ହେବା ପାଇଁ ସେଠାରେ ତୁମେ ଖୁସିରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ଧାରଣ କରିବ। ଏଠାରେ ଯଦି କେହି ମରିଯାଉଛନ୍ତି, ତେବେ ବାଡ଼େଇ କଚାଡ଼ି ହୋଇ କାନ୍ଦୁଛନ୍ତି, ସେଠାରେ ରୋଗ ବିମାରୀ ଆଦି ନଥାଏ, ସର୍ବଦା ସୁସ୍ଥ ରହିଥାନ୍ତି, ଆୟୁଷ ମଧ୍ୟ ବହୁତ ଥାଏ, ସେଠାରେ ବିକାରୀ ସ୍ୱଭାବ ନଥାଏ। ବର୍ତ୍ତମାନ ଏହି କଥାକୁ ପକ୍କା କରିନିଅ ଯେ ଆମେ 84 ଜନ୍ମର ଚକ୍ର ଶେଷ କରିଛୁ, ଏବେ ବାବା ଆମକୁ ସାଥିରେ ନେଇଯିବା ପାଇଁ ଆସିଛନ୍ତି। ପବିତ୍ର ହେବାର ଉପାୟ ମଧ୍ୟ ତୁମକୁ ଶୁଣାଉଛନ୍ତି। କେବଳ ମୋତେ ଏବଂ ମୋର ସମ୍ପତ୍ତି ସ୍ୱର୍ଗ ଦୁନିଆକୁ ମନେ ପକାଅ। ସତ୍ୟ ଯୁଗରେ ହେବ ଷୋହଳ କଳା ସମ୍ପୂର୍ଣ୍ଣ, ତାପରେ ଧୀରେ ଧୀରେ କଳା କମିଯିବ। ଏବେ ତୁମ ଭିତରେ କୌଣସି କଳା ନାହିଁ, ବାବା ହିଁ ଦୁଃଖରୁ ସୁଖକୁ ନେଇଯାଉଛନ୍ତି, ସେଥିପାଇଁ ମୁକ୍ତିଦାତା କୁହାଯାଉଛି। ସମସ୍ତଙ୍କୁ ନିଜ ସାଥିରେ ନେଇଯାଉଛନ୍ତି। ତୁମମାନଙ୍କର ଗୁରୁ ତୁମକୁ କଣ ସାଥିରେ ନେଇଯିବେ? ସେଠାରେ ଗୁରୁ ଶରୀର ତ୍ୟାଗ କଲା ପରେ ତାଙ୍କର ଚେଲା ତାଙ୍କ ଗଦିରେ ବସିଥାଏ। ପୁଣି ଚେଲାମାନଙ୍କ ଭିତରେ ମଧ୍ୟ ବହୁତ ଗଣ୍ଡଗୋଳ ହୋଇଥାଏ, ପରସ୍ପର ଭିତରେ ଆସନ ପାଇଁ ଲଢେଇ ଝଗଡା କରିଥାନ୍ତି। ବାବା କହୁଛନ୍ତି, ମୁଁ ତୁମ ଆତ୍ମାମାନଙ୍କୁ ସାଥିରେ ନେଇଯିବି, ଯଦି ତୁମେ ସମ୍ପୂର୍ଣ୍ଣ ନ ହେବ ତେବେ ବହୁତ ଦଣ୍ଡ ଭୋଗ କରିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଯୋଗ କରିବାର ଏଭଳି ଅଭ୍ୟାସ କରିବା ଦରକାର ଯାହାକି ଖରାପ ବିଚାର ସମ୍ପନ୍ନ ବ୍ୟକ୍ତି ସମ୍ମୁଖକୁ ଆସିବା ମାତ୍ରେ ହିଁ ପରିବର୍ତ୍ତନ ହୋଇଯିବ। ମୋର ତ ଏକମାତ୍ର ଶିବ ବାବା, ଅନ୍ୟ କେହି ନୁହନ୍ତି, ଏହି ପୁରୁଷାର୍ଥରେ ରହିବାକୁ ହେବ। 2 ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ଶରୀର ସହିତ ଯାହା କିଛି ସବୁ ଅଛି ସେ ସବୁକୁ ସମର୍ପଣ କରିଦେବାକୁ ହେବ। ଏହି ରୁଦ୍ର ଯଜ୍ଞରେ ବି କିଛି ସ୍ୱାହା କରିଦେବ, ସେତେବେଳେ ଯାଇ ରାଜ୍ୟପଦ ମିଳିବ। ବରଦାନ ସହନ ଶକ୍ତିର ବିଶେଷତା ଦ୍ଵାରା ଅନ୍ୟମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରୁଥିବା ଦୃଢ ସଂକଳ୍ପଧାରୀ ହୁଅ। ଯେପରି ବ୍ରହ୍ମା ବାବା ଜ୍ଞାନୀ ଏବଂ ଅଜ୍ଞାନୀ ଆତ୍ମାମାନଙ୍କ ଦ୍ଵାରା ଅପମାନ ସହନ କରି ସେମାନଙ୍କୁ ପରିବର୍ତ୍ତନ କରିଥିଲେ, ସେହିପରି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର। ସେଥିପାଇଁ ନିଜର ସଂକଳ୍ପରେ କେବଳ ଦୃଢ଼ତାକୁ ଧାରଣ କର। ଏଭଳି ଭାବ ନାହିଁ ଯେ ଆଉ କେତେଦିନ ପର୍ଯ୍ୟନ୍ତ ଏଭଳି ହେଉଥିବ, କେବଳ ପ୍ରଥମେ ପ୍ରଥମେ ଟିକିଏ ଲାଗିବ ଯେ ଏହା କିପରି ହୋଇପାରିବ, କେତେଦିନ ଏଭଳି ସହନ କରିବାକୁ ପଡ଼ିବ। କିନ୍ତୁ ତୁମ ପାଇଁ ଯଦି କେହି କିଛି ବି କହୁଛି ତେବେ ତୁମେ ଚୁପ୍ ରୁହ, ତାକୁ ସହନ କରିନିଅ, ତେବେ ସେ ମଧ୍ୟ ପରିବର୍ତ୍ତନ ହୋଇଯିବ। କେବଳ ନିରାଶ ହୁଅ ନାହିଁ କି ଭାଙ୍ଗି ପଡ଼ ନାହିଁ। ସ୍ଲୋଗାନ ସଙ୍ଗମ ଯୁଗରେ ସହନ କରିନେବା ନଇ ପଡ଼ିବା ଏହା ହିଁ ସବୁଠାରୁ ବଡ଼ ମହାନତା ଅଟେ। ଅବ୍ୟକ୍ତ ଇସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ଵାରା ସଫଳତା ସମ୍ପନ୍ନ ହୁଅ। ବାପ ଦାଦା ଚାହୁଁଛନ୍ତି ଯେ ପିଲାମାନଙ୍କର ପ୍ରଥମେ ସାଥୀମାନଙ୍କ ଭିତରେ ସେବାରେ ଏବଂ ବାୟୁମଣ୍ଡଳରେ ବା ବାତାବରଣରେ ଏକତାର ତାପରେ ଏକ ବଳ ଏକ ଭରସା ଏବଂ ଏକମତ ରହୁ ତେବେ ଯାଇ ସେବାରେ ସଫଳତା ମିଳିପାରିବ ଯେପରି ନଡ଼ିଆ ଭାଙ୍ଗିବା ରିବନ କାଟି ଉଦ୍ଘାଟନ କରୁଛ ସେହିପରି ଏକମତ ଏକ ବଳ ଏକ ଭରସା ଏବଂ ଏକତାର ରିବନ କାଟ ତାପରେ ସମସ୍ତଙ୍କର ସନ୍ତୁଷ୍ଟତା ଏବଂ ପ୍ରସନ୍ନତାର ନଡ଼ିଆ ଭାଙ୍ଗ ଏହି ପାଣିକୁ ସେବାରୂପକ ଧରଣୀରେ ଢାଳି ଦିଅ ସଫଳତା କିପରି ମିଳୁଛି ଓମ୍ ଶାନ୍ତି।